ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আমার পথ প্রদর্শিকা বেতার অনুষ্ঠান পক্ষ আপনার হার্দিক অভিনন্দন ও আন্তরিক প্রীতি শুভেচ্ছা জ্ঞাপন করুছ। আপনার সহযোগ তথা মতামত নিমন্তে বিশেষ ধন্যবাদ। কেবল সে নুহে, আপনার হৃদয়স্পর্শী সাক্ষ্য নিমন্তে বিশেষ ধন্যবাদ। প্রভু আপনার আশীর্বাদ করতু ও আহরি আত্মিক জীবনে বর্ধিষ্ণু করা। আসুন তাহলে প্রভুঙ্কর বাক্য মধ্যকে যাওয়া পূর্ব সংক্ষেপে প্রার্থনা করা। প্রিয় পবিত্র প্রভু, তোমার পবিত্র নামর ধন্যবাদ করুছু এই সুন্দর সময় পাই, সুযোগ পাই, জীবন্ত বাক্য পাই। প্রভু, তোমার বাক্য মধ্য দিয়ে তুমি আমাদের সহিত কথা কুহ, তোমার পবিত্র উপস্থিতি আমাদের উপলব্ধি করা দিও। প্রত্যেক প্রভু তুমি আশীর্বাদ কর, তোমার শান্তি, তোমার আনন্দ এবং সুস্থতার বাহুছা হাতে তুমি প্রত্যেক আবরি রখ। প্রভু, নিবেদন প্রার্থনা করুছু আজ এই কার্যক্রম মধ্য দিয়ে তুমি আমাদের সহিত কথা কুহ। ବିଶେଷରେ ପ୍ରଭୁ, ଯେତେ ଶ୍ରୋତାବନ୍ଧୁମାନେ ରେଡିଓ ପାଖରେ ଅପେକ୍ଷା କରି ବସିଅଛନ୍ତି, ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ସ୍ପର୍ଶ କର, ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର, ପ୍ରତ୍ୟେକଙ୍କର ମନସ୍କାମନା ତୁମେ ପୂର୍ଣ୍ଣ କର। ତୁମେ ପ୍ରତ୍ୟେକଙ୍କର ସହିତ ପରମେଶ୍ୱର ହୁଅ, ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର, ପ୍ରତ୍ୟେକଙ୍କର ପରିବାରକୁ ତୁମେ ଆଶୀର୍ବାଦ କର। ଯେଉଁମାନେ ସୁସ୍ଥତା ଅପେକ୍ଷା କରନ୍ତି ପ୍ରଭୁ, ସେମାନଙ୍କୁ ସୁସ୍ଥତା ଦିଅ। ଯେଉଁମାନେ ସମସ୍ୟାରୁ ରକ୍ଷା ପାଇବା ପାଇଁ ପ୍ରଭୁ ପ୍ରାର୍ଥନା ଲୋଡ଼ିଛନ୍ତି, ତୁମେ ସେମାନଙ୍କୁ ସମସ୍ୟାରୁ ରକ୍ଷା କର। ଯେଉଁମାନେ ନିଜର ପରିବାର ପାଇଁ ପ୍ରଭୁ ପ୍ରାର୍ଥନା ଲୋଡ଼ିଛନ୍ତି, ପ୍ରତ୍ୟେକ ପରିବାରକୁ ତୁମେ ସୁରକ୍ଷା କର, ପିଲାମାନଙ୍କୁ ଆଶୀର୍ବାଦ କର, ସେମାନଙ୍କର ପ୍ରତ୍ୟେକଙ୍କର ତୁମେ ସହାୟ ହୁଅ ଏବଂ ପ୍ରତ୍ୟେକ ପରିବାରକୁ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାଅ। ପ୍ରତ୍ୟେକଙ୍କର ଦୁଃଖ ତୁମେ ଦୂର କର, ତୁମରି ଶାନ୍ତି, ଆନନ୍ଦ, ସୁସ୍ଥତା ଦେଇ ପ୍ରତ୍ୟେକଙ୍କୁ ତୁମେ କଢ଼ାଇ ନିଅ। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଫିଲିପିୟ 4 ପର୍ବର 7 ପଦରୁ ଆରମ୍ଭ କରି 12 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଗତ ପାଠରେ ଆମେ ଦେଖିଥିଲୁ ଯେ ପ୍ରାର୍ଥନା ହେଉଛି ଶକ୍ତିର ଗୁପ୍ତ ରହସ୍ୟ, ଆଉ ଆମମାନେ ଯେପରି କୌଣସି ବିଷୟରେ ଚିନ୍ତିତ ନ ହୋଇ ସମସ୍ତ ବିଷୟରେ ପ୍ରାର୍ଥନାରେ ପ୍ରଭୁଙ୍କ ନିକଟରେ ସମସ୍ତ ବିଷୟ ରଖିବା, ଏହା ପ୍ରେରିତ ପାଉଲ ଆମମାନଙ୍କୁ ଶିକ୍ଷା ଦିଅନ୍ତି। ଆସନ୍ତୁ ଏହାପରେ ତହିଁର କ୍ରମଶଃ ଆଜି ଆମମାନେ ଅଧ୍ୟୟନ କରି ଆଲୋଚନା କରିବା ନିମନ୍ତେ ଯିବା। ଫିଲିପିୟ 4 ପର୍ବର 7 ପଦରେ ଲେଖା ଅଛି, ସେଥିରେ ସମସ୍ତ ବୋଧର ଅଗମ୍ୟ ଯେ ଈଶ୍ୱରଙ୍କ ଶାନ୍ତି ତାହା ତୁମମାନଙ୍କର ହୃଦୟ ଓ ମନକୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ସୁରକ୍ଷା କରି ରଖିବ। ଧର୍ମଶାସ୍ତ୍ର ଅନ୍ୟ ପ୍ରକାରର ଶାନ୍ତି ବିଷୟରେ ପ୍ରକାଶ କରେ ଯାହାକି ଆମମାନେ ବୁଝିପାରିବା। ପୃଥିବୀ ଶାନ୍ତି ରହିଅଛି, ଆମେମାନେ ଜାଣୁ ଯେ ଦିନେ ଏହି ପୃଥିବୀ ଶାନ୍ତିରେ ପରିପୂର୍ଣ୍ଣ ହେବ, ଯେପରି ଜଳ ସମୁଦ୍ରକୁ ପରିପୂର୍ଣ୍ଣ କରି ରଖେ, ଯାହା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ବ୍ୟକ୍ତିତ୍ୱ ମଧ୍ୟ ଦେଇ ଆସିବ, ଯେ କି ଶାନ୍ତିରାଜ। ଆହୁରି ମଧ୍ୟ ଏକ ଶାନ୍ତି ଅଛି ଯାହାକି ପାପ କ୍ଷମାରୁ ମିଳିଥାଏ। ରୋମିଓ 5 ପର୍ବର 1 ପଦରେ ଲେଖା ଅଛି, ଅତଏବ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେବାରୁ ଆମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱରଙ୍କ ସହିତ ଶାନ୍ତିରେ ଅଛୁ। ଏହାପରେ ଆଉ ଏକ ଶାନ୍ତି ଅଛି ଯାହାକି ପ୍ରଶାନ୍ତ ବା ସ୍ଥିର। ଯୋହନ 14 ପର୍ବର 27 ପଦରେ ଲେଖା ଅଛି, ପ୍ରଭୁ ଯୀଶୁ କହିଲେ, ମୁଁ ତୁମମାନଙ୍କୁ ଶାନ୍ତି ଦାନ କରୁଅଛି, ମୋର ନିଜର ଶାନ୍ତି ତୁମମାନଙ୍କୁ ଦାନ କରୁଅଛି। ତାହା ଏକ ଚମତ୍କାର ଶାନ୍ତି, ମାତ୍ର ଏହା ସେହି ଶାନ୍ତି ନୁହେଁ ଯାହାକି ସମସ୍ତ ବୋଧର ଅଗମ୍ୟ। ତେବେ ମୁଁ ଜାଣେ ନା ଏହାକୁ କିପରି ପ୍ରକାଶ କରିବି, ମାତ୍ର ମୁଁ ଏତିକି ଜାଣେ ଯେ ଏହା ଏକ ଶାନ୍ତି ଯେଉଁ ଶାନ୍ତିରେ କି ଆମେ ସଦାକାଳ ବାସ କରିପାରୁନା। ମୁଁ ଭାବେ ଯେ ଏହା ଏକ ଶାନ୍ତି ଯାହାକି କେତେକ ନିର୍ଦ୍ଦିଷ୍ଟ ସମୟରେ ଆମମାନଙ୍କ ଆତ୍ମାକୁ ଶାନ୍ତି ଦେଇଥାଏ, ଯେତେବେଳେ କି ଆମେ ଈଶ୍ୱରଙ୍କର ମହତ୍ ବିଷୟକୁ ଦେଖି ଶାନ୍ତି ଅନୁଭବ କରିଥାଉ, ମାତ୍ର ତାହାକୁ ମୁଖରେ ପ୍ରକାଶ କରିପାରିନଥାଉ, ମାତ୍ର ତାହା ଏକ ଚମତ୍କାର ଶାନ୍ତି। ପାଉଲ କହନ୍ତି, ଏହି ଶାନ୍ତି ତୁମମାନଙ୍କର ହୃଦୟ ଓ ମନକୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ସୁରକ୍ଷା କରି ରଖିବ। ଅନେକ କହନ୍ତି ପ୍ରାର୍ଥନା ବିଷୟ ସବୁକୁ ବଦଳାଇ ଦିଏ। ହଁ, ଏହା ସତ୍ୟ, ମାତ୍ର ତାହା କେବଳ ପ୍ରାର୍ଥନାର ପ୍ରାଥମିକ ଉଦ୍ଦେଶ୍ୟ ନୁହେଁ, ମାତ୍ର ଏହାର ପ୍ରକୃତ ଉଦ୍ଦେଶ୍ୟ ହେଉଛି ମନରେ ଓ ହୃଦୟରେ ବାସ୍ତବ ଶାନ୍ତି ଆଣିଦେବା। ଲକ୍ଷ୍ୟ କରନ୍ତୁ, ଆମେ ଏହି ଅଂଶ ମଧ୍ୟରେ ଉଦ୍ବିଗ୍ନତାର ଓ ବ୍ୟସ୍ତତାର ସହିତ ପ୍ରବେଶ କଲୁ ଓ ଆମେ ଏହି ଅଂଶ ମଧ୍ୟରୁ ଶାନ୍ତିର ସହିତ ବାହାରି ଆସୁ। ଏହି ଦୁଇଟି ବିଷୟ ମଧ୍ୟରେ ଥିଲା ପ୍ରାର୍ଥନା। ବିଷୟ ସବୁ କ'ଣ ବଦଳିଯାଇଛି? ବାସ୍ତବରେ ନୁହେଁ, ଝଡ଼ ତଥାପି ପ୍ରବଳ ହୋଇପାରେ, ଢେଉ ସବୁ ତଥାପି ଉଚ୍ଚକୁ ଉଠିପାରେ ଓ ଘଡ଼ଘଡ଼ି ତଥାପି ପ୍ରତିଧ୍ୱନିତ କରିପାରେ। ଯଦିଓ ଝଡ଼ ଥମିନାହିଁ, କିନ୍ତୁ ବ୍ୟକ୍ତି ବିଶେଷଙ୍କ ଜୀବନରେ କିଛି ଘଟିଅଛି, ମନୁଷ୍ୟର ଆତ୍ମାରେ ଓ ମନରେ କିଛି ଘଟିଅଛି। ଆମମାନଙ୍କର ଉଦ୍ବିଗ୍ନତାରେ ଆମେ ଚାହୁଁ ଯେପରି ଈଶ୍ୱର ଆମର ଚତୁଃପାର୍ଶ୍ୱରେ ଥିବା ସମସ୍ତ ବିଷୟକୁ ବଦଳାଇ ଦିଅନ୍ତି। ଆମ୍ଭମାନଙ୍କୁ ଏହା ଦିଅନ୍ତୁ, ଏହା ନ ଘଟୁ, ଏହି ଦ୍ୱାର ଖୋଲି ଦିଅନ୍ତୁ। ଆମ୍ଭେମାନେ ପ୍ରାର୍ଥନା କରିବା ଉଚିତ, ହେ ଈଶ୍ୱର, ମୋତେ ବଦଳାଇ ଦିଅ। ପ୍ରାର୍ଥନା ହେଉଛି ଶକ୍ତିର ଗୁପ୍ତ ରହସ୍ୟ। ଆମେ ବ୍ୟସ୍ତତାର ସହିତ ପ୍ରବେଶ କରୁ, ଆମେ ଶାନ୍ତିରେ ବାହାରି ଆସିପାରିବା। ଆନନ୍ଦ ହେଉଛି ଶକ୍ତିର ଉତ୍ସ, ମାତ୍ର ପ୍ରାର୍ଥନା ହେଉଛି ଶକ୍ତିର ଗୁପ୍ତ ରହସ୍ୟ। ଆମେ ପ୍ରାର୍ଥନା କରିବା ଉଚିତ, ପ୍ରଭୁ ତୁମେ ମୋ ଜୀବନକୁ ବଦଳାଇ ଦିଅ। ପ୍ରାର୍ଥନା ହେଉଛି ଶକ୍ତିର ଗୁପ୍ତ ରହସ୍ୟ। ଆମେ ବ୍ୟସ୍ତତା ମଧ୍ୟ ଦେଇ ପ୍ରବେଶ କରୁ, ମାତ୍ର ଶାନ୍ତିରେ ବାହାରି ଆସୁ। ବାସ୍ତବରେ ଆନନ୍ଦ ହେଉଛି ଶକ୍ତିର ଉତ୍ପାଦକ, ମାତ୍ର ପ୍ରାର୍ଥନା ହେଉଛି ଶକ୍ତିର ଗୁପ୍ତ ରହସ୍ୟ, କାରଣ ଏହା ଯେକୌଣସି ପରିସ୍ଥିତିରେ ବା ସମସ୍ୟା ମଧ୍ୟରେ ମନରେ ବା ହୃଦୟରେ ଶାନ୍ତି ଆଣିଦେଇଥାଏ, ଯଦ୍ୱାରା ମନୁଷ୍ୟ ଶକ୍ତିପ୍ରାପ୍ତ ହୋଇଥାଏ, ତାହାର ମନରେ ବଳ ଆସିଥାଏ, ସେ କୌଣସି ପ୍ରକାର ବିପଦକୁ ଦେଖି ଭୟ କରେନା, କାରଣ ପ୍ରଭୁ ତାହାକୁ ଶାନ୍ତି ଦେଇଥାନ୍ତି। ପ୍ରିୟ ବନ୍ଧୁ, ଆଜି କ'ଣ ଆମ ମନରେ ସେହି ପ୍ରକାର ଶାନ୍ତି ଓ ଆନନ୍ଦ ଅଛି କି? ଆଜି ଆମେ କ'ଣ ପ୍ରଭୁଙ୍କଠାରେ ଆନନ୍ଦ କରିବା ସଙ୍ଗେ ସଙ୍ଗେ ଶାନ୍ତି ପ୍ରାପ୍ତ ହୋଇପାରୁଛୁ କି? କିନ୍ତୁ ଆମେ ଜାଣିରଖିବା ଉଚିତ ଯେ ସର୍ବଦା ପ୍ରଭୁଙ୍କଠାରେ ଆନନ୍ଦ କରିବା ହେଉଛି ଖ୍ରୀଷ୍ଟୀୟ ଜୀବନରେ ଶକ୍ତିଯୁକ୍ତ ହେବା ଓ ପ୍ରାର୍ଥନା କରିବା ଦ୍ୱାରା ଶାନ୍ତି ମଧ୍ୟ ପାଇପାରିବା, ଯାହାକି ଶକ୍ତିପ୍ରାପ୍ତ ହେବାର ଗୁପ୍ତ ରହସ୍ୟ। ତେଣୁ ଆସୁ ଜୀବନର ପ୍ରତି ଅବସ୍ଥାରେ ଖ୍ରୀଷ୍ଟଙ୍କ ସହ ସଂଯୁକ୍ତ ଜୀବନଯାପନ କରି ଓ ପ୍ରାର୍ଥନାରେ ସମୟ ଅତିବାହିତ କରି ଏକ ଆନନ୍ଦପୂର୍ଣ୍ଣ ଓ ଶାନ୍ତିପୂର୍ଣ୍ଣ ଖ୍ରୀଷ୍ଟୀୟ ଜୀବନ ଅତିବାହିତ କରିବା ନିମନ୍ତେ ଚେଷ୍ଟା କରୁ, ଯାହାକି ଆମମାନଙ୍କୁ ଆତ୍ମିକ ଜୀବନରେ ଶକ୍ତିଯୁକ୍ତ କରି ଗଢ଼ିତୋଳିବ। ଆସନ୍ତୁ ଏହାପରେ ଆମେ ଫିଲିପିୟ 4 8 ପଦ ମଧ୍ୟକୁ ଯିବା। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦେବାକୁ ଚାହେଁ ଯେ ଆମେ ଏହି ଫିଲିପିୟ 4 ଆନନ୍ଦକୁ ଶକ୍ତିର ଉତ୍ପାଦକ ସ୍ୱରୂପେ ଓ ପ୍ରାର୍ଥନାକୁ ଶକ୍ତିର ଗୁପ୍ତ ରହସ୍ୟ ରୂପେ ଲକ୍ଷ୍ୟ କରିଥିଲୁ, କିନ୍ତୁ ବର୍ତ୍ତମାନ ଆମେ ଶକ୍ତିର ସୁରକ୍ଷା ସମ୍ପର୍କରେ କିଛି ଅଧ୍ୟୟନ କରି ଆଲୋଚନା କରିବା ନିମନ୍ତେ ଯିବା। 4:8 ଲେଖା ଅଛି, ଅବଶେଷରେ ହେ ଭ୍ରାତୃଗଣ, ଯାହା ଯାହା ସତ୍ୟ, ଯାହା ଯାହା ଆଦରଣୀୟ, ଯାହା ଯାହା ଯଥାର୍ଥ, ଯାହା ଯାହା ବିଶୁଦ୍ଧ, ଯାହା ଯାହା ପ୍ରୀତିଭାଜନ, ଯାହା ଯାହା ସୁଖ୍ୟାତିଯୁକ୍ତ, ଯେକୌଣସି ସଦ୍ଗୁଣ ଓ ପ୍ରଶଂସାର ବିଷୟ ଥାଏ, ସେହି ସମସ୍ତ ବିଷୟ ଚିନ୍ତା କର। ପ୍ରକୃତରେ ପାଉଲ ବର୍ତ୍ତମାନ ପତ୍ରଟିକୁ ସମାପ୍ତ କରିବାକୁ ଯାଉଅଛନ୍ତି ଓ ସେ ପତ୍ରଟିକୁ ସମାପ୍ତ କରିବାରୁ ତାଙ୍କର ଶେଷ ଉପଦେଶ ପ୍ରଦାନ କରୁଅଛନ୍ତି। ଏହାକୁ ଖ୍ରୀଷ୍ଟଙ୍କର ସଂକ୍ଷିପ୍ତ ଜୀବନୀ ବୋଲି କୁହାଯାଏ। ସେ ହେଉଛନ୍ତି ଜଣେ ଯେ କି ସତ୍ୟ, କାରଣ ସେ କହନ୍ତି, ମୁଁ ପଥ, ସତ୍ୟ ଓ ଜୀବନ। ଯାହା ଯାହା ଆଦରଣୀୟ ସେ ଆଦରଣୀୟ, ଯାହା ଯାହା ଯଥାର୍ଥ ସେ ହିଁ ନ୍ୟାୟବାନ, ଯାହା ଯାହା ବିଶୁଦ୍ଧ କେବଳ ଜଣେ ବ୍ୟକ୍ତି ଯେ କି ଏହି ଜଗତରେ ପବିତ୍ର ଓ ନିଷ୍କଳଙ୍କ ଜୀବନଯାପନ କରିଥିଲେ, ଆଉ ସେ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ଏବ୍ରି 7:26 ଲେଖା ଅଛି, କାରଣ ଏହି ପ୍ରକାର ମହାଯାଜକ ଆମମାନଙ୍କ ପକ୍ଷରେ ଉପଯୁକ୍ତ ଯେ କି ପବିତ୍ର, ନିର୍ଦ୍ଦୋଷ, ନିଷ୍କଳଙ୍କ ପାପୀମାନଙ୍କଠାରୁ ପୃଥକୀକୃତ, ପୁଣି ଆକାଶମଣ୍ଡଳ ଉପରେ ଉଚ୍ଚୀକୃତ। ସେ ମଧ୍ୟ ଆହୁରି କହନ୍ତି, କାରଣ ଜଗତର ଅଧିପତି ଆସୁଅଛି, ଆଉ ମୋଠାରେ ତାହାର କିଛି ହିଁ ନାହିଁ। ଶୈତାନ ମଧ୍ୟ ଅନେକ ବାର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପରୀକ୍ଷାରେ ପତିତ କରାଇବା ନିମନ୍ତେ ଚେଷ୍ଟା କରିଥିଲା, ମାତ୍ର ସେ ପାରିନଥିଲା। ପ୍ରଭୁ ଯୀଶୁଙ୍କ ଜୀବନରେ କୌଣସି ପାପ ବା ଦୁର୍ବଳତା ନଥିଲା। ଲେଖା ଅଛି, ଯାହା ଯାହା ପ୍ରୀତିଭାଜନ, ହଁ ସେ ଅତି ସୁନ୍ଦର ଥିଲେ, ଯାହାର ଅର୍ଥ ସେ ଅନୁଗ୍ରହକାରୀ ଥିଲେ। ଯାହା ଯାହା ସୁଖ୍ୟାତିଯୁକ୍ତ, ଏହି ସୁଖ୍ୟାତି ତାହାଙ୍କର ଶକ୍ତି ଓ ସାହସକୁ ପ୍ରକାଶ କରେ। ସେ ଅତି ସାହସିକ ଥିଲେ ଓ ଏକ ପ୍ରକୃତ ମନୁଷ୍ୟ ଥିଲେ। ସେ ଆମମାନଙ୍କର ଦୁର୍ବଳତା ସବୁକୁ ନିଜେ ବହନ କଲେ। ଯେକୌଣସି ସଦ୍ଗୁଣ ଓ ପ୍ରଶଂସାର ବିଷୟ ଥାଏ, ସେ ହେଉଛନ୍ତି ଜଣେ ଯେ କି ପ୍ରଶଂସା ପାଇବା ନିମନ୍ତେ ଏକମାତ୍ର ଯୋଗ୍ୟ ଈଶ୍ୱର। ଆପଣ ଆଜି ତାହାଙ୍କର ପ୍ରଶଂସା ଓ ଉପାସନା କରିପାରିବେ। ଆପଣ ଓ ମୁଁ ଆମେ ଏକ କଳୁଷିତ ଜଗତରେ ବସବାସ କରୁଅଛୁ। ଆପଣ ଓ ମୁଁ ଆମେ ଏହି ଜଗତର କୌଣସି ସହରର ରାସ୍ତାରେ ବିନା କଳୁଷତାରେ ଚାଲିପାରିବା ନାହିଁ। ଆମର ମନ, ଦୃଷ୍ଟି ନିକ୍ଷେପ ସବୁକିଛି କଳୁଷିତ ହୋଇଯାଏ ଓ ଆମେ ଏହିସବୁ ମଧ୍ୟରେ ଅତି କ୍ଳାନ୍ତ ଅନୁଭବ କରୁ ଓ ନିଜକୁ ଅତି ଶକ୍ତିହୀନ ବୋଲି ମନେ କରୁ। ଯଦି ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଏହି ଜଗତର ସମସ୍ତ ପ୍ରକାର କଳୁଷିତ ବିଷୟରେ ସମୟ କ୍ଷେପଣ କରେ, ତାହେଲେ ତାହାର ଜୀବନରେ ଶକ୍ତି ରହିବ ନାହିଁ, ସେ ଶକ୍ତିହୀନ ହୋଇଯିବ, ସେ ଆତ୍ମିକ ଜୀବନରେ ଦୁର୍ବଳ ହୋଇଯିବ, ସେ ଶୈତାନର ପ୍ରଲୋଭନକୁ ଏଡ଼ି ଆଗବଢ଼ି ଯାଇପାରିବ ନାହିଁ। ଆଜି ଅନେକ ଖ୍ରୀଷ୍ଟ ବିଶ୍ୱାସୀ ଦୁର୍ବଳ ହୋଇଯିବାର କାରଣ ହେଉଛି ଯେ ସେମାନେ ସେମାନଙ୍କର ଅଧିକାଂଶ ସମୟକୁ କେବଳ ଜଗତର ବିଷୟରେ ଅତିବାହିତ କରନ୍ତି। ସେମାନଙ୍କର ହୃଦୟ, ମନ ଓ ଉଦରକୁ କେବଳ ଜାଗତିକ ବିଷୟରେ ପରିପୂର୍ଣ୍ଣ କରି ରଖନ୍ତି। ମାତ୍ର ସେମାନେ ଆଶ୍ଚର୍ଯ୍ୟ ହୁଅନ୍ତି ଯେ ସେମାନଙ୍କ ଜୀବନ କାହିଁକି ଶକ୍ତିହୀନ ହୋଇଯାଏ, କାହିଁକି ସେମାନେ ଆତ୍ମିକ ଜୀବନରେ ଶକ୍ତିଯୁକ୍ତ ହୋଇପାରୁନାହାନ୍ତି। ତେଣୁକରି ଏହି କଳୁଷିତ ଜଗତରେ ଆମେ ଏକ ସୁରକ୍ଷାର ସ୍ଥାନ ଆବଶ୍ୟକ କରୁ। ଆମେ ନିଜର ମନକୁ ଶୁଚି ରଖିବା ନିମନ୍ତେ ବା ନିର୍ମଳ ରଖିବା ନିମନ୍ତେ କିଛି ଚିନ୍ତା କରିବା ଆବଶ୍ୟକ, ଆଉ ତାହା କେବଳ ଖ୍ରୀଷ୍ଟଙ୍କୁ ଅନୁଧ୍ୟାନ କରିବା ଦ୍ୱାରା ଆମେ ସେହି ଶକ୍ତିକୁ ସୁରକ୍ଷା କରିପାରିବା। ଏଠାରେ କେତେକ ପ୍ରଶ୍ନ ଆସେ ଯାହାକି ଚିନ୍ତାର ବିଷୟ। ଆମେ କେତେ ସମୟ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନରେ ଅତିବାହିତ କରୁ। ଆମେ କେତେ ସମୟ ଖ୍ରୀଷ୍ଟଙ୍କୁ ଅନୁଧ୍ୟାନ କରୁ ବା ତାହାଙ୍କ ବିଷୟରେ ଚିନ୍ତା କରୁ। ଦ୍ୱିତୀୟ କରିନ୍ଥିୟ ତିନି ପର୍ବର ଅଠର ପଦରେ ଲେଖା ଅଛି, କିନ୍ତୁ ଆମ୍ଭେମାନେ ସମସ୍ତେ ଅନ୍ନାଚ୍ଛାଦିତ ମୁଖରେ ଦର୍ପଣରେ ଦେଖିବା ପରି ପ୍ରଭୁଙ୍କ ଗୌରବ ଦେଖୁ ଦେଖୁ ଗୌରବଯୁକ୍ତ ଅବସ୍ଥାରୁ ଅଧିକ ଗୌରବଯୁକ୍ତ ଅବସ୍ଥା ପ୍ରାପ୍ତ ହୋଇ ତାହାଙ୍କ ସେହି ମୂର୍ତ୍ତିରେ ପରିବର୍ତ୍ତିତ ହେଉଅଛୁ। ଯେଣୁ ପ୍ରଭୁ ଯେ କି ଆତ୍ମା ତାହାଙ୍କଠାରୁ ଏହିସବୁ ହେଉଅଛି। ଈଶ୍ୱରଙ୍କ ବାକ୍ୟ ଦର୍ପଣ ପରି ଓ ଏହି ଦର୍ପଣରେ ଆମେ ପ୍ରଭୁଙ୍କର ମହିମାକୁ ଦେଖୁ। ଆପଣ ଗୋଟିଏ ଉପାୟରେ ଜୀବନ୍ତ ଖ୍ରୀଷ୍ଟଙ୍କୁ ଦେଖିପାରିବେ, ଆଉ ତାହା ହେଉଛି ଈଶ୍ୱରଙ୍କ ବାକ୍ୟ। ଆପଣ ଯେତେବେଳେ ତାହାଙ୍କୁ ଦେଖିବେ ସେତେବେଳେ ଆପଣ ଶକ୍ତିପ୍ରାପ୍ତ ହେବେ, ସ୍ୱାଧୀନତା ପ୍ରାପ୍ତ ହେବେ ଓ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ ହୋଇପାରିବେ। ମାତ୍ର ଆପଣ ଅନ୍ୟ କୌଣସି ଉପାୟରେ ଏହା ପ୍ରାପ୍ତ ହୋଇପାରିବେ ନାହିଁ। ସେହି ଖ୍ରୀଷ୍ଟ ହିଁ କେବଳ ଆମମାନଙ୍କର ସୁରକ୍ଷା, ତାହାଙ୍କଠାରେ ହିଁ ଶକ୍ତି ଅଛି, ଯାହାକି ସେ ତାହାଙ୍କର ବିଶ୍ୱାସୀମାନଙ୍କୁ ଏହି ଜଗତରେ ଏକ ବିଜୟୀ ଜୀବନଯାପନ କରିବା ନିମନ୍ତେ ଶକ୍ତି ପ୍ରଦାନ କରନ୍ତି। ବିଶ୍ୱାସୀର ଜୀବନର ପ୍ରଭାବ କେତେ ପିଲାଳିଆ ଓ ଅଯୌକ୍ତିକ, ମୁଁ ଆଶ୍ଚର୍ଯ୍ୟ ହୁଏ ଯେ କେତେ ସହଜରେ ଖ୍ରୀଷ୍ଟ ବିଶ୍ୱାସୀମାନେ ପ୍ରତ୍ୟେକ ଧର୍ମତତ୍ତ୍ୱର ବାତାବରଣରେ ପରିଚାଳିତ ହୋଇଥାନ୍ତି, ଯାହାକି ସେମାନଙ୍କ ନିକଟରେ ପ୍ରଚାରିତ ହୁଏ। ସେମାନେ ସତ୍ୟ ଓ ଅସତ୍ୟକୁ ଜାଣିବା ନିମନ୍ତେ ସମର୍ଥ ନୁହନ୍ତି। ଗୋଟିଏ କାରଣ ଯାହାକି ମୋ ମନରେ ଆନ୍ଦୋଳିତ ହୁଏ ତାହା ହେଉଛି ଈଶ୍ୱରଙ୍କ ବାକ୍ୟର ଅଜ୍ଞତା। ଆମମାନଙ୍କ ଜୀବନରେ ଶକ୍ତିପ୍ରାପ୍ତ ହେବା ନିମନ୍ତେ ଆମମାନେ ଖ୍ରୀଷ୍ଟଙ୍କର ବ୍ୟକ୍ତିତ୍ୱକୁ ଅନୁଧ୍ୟାନ କରିବା ଉଚିତ ଓ ଈଶ୍ୱରଙ୍କ ବାକ୍ୟ ମଧ୍ୟରେ ତାହାଙ୍କୁ ଚିନ୍ତା କରିବା ଉଚିତ। ମଣ୍ଡଳୀ ମଧ୍ୟରେ ଚିତ୍ତ ବିନୋଦନ କରିବା ନିମନ୍ତେ ଲୋକମାନେ ଥରକୁ ଥର ଆସନ୍ତି। ଜଣେ କହନ୍ତି ଯେ ଲୋକମାନେ ଗୀର୍ଜାକୁ ଆସନ୍ତି ସେମାନଙ୍କର ପୋଷାକକୁ ଦେଖାଇବା ନିମନ୍ତେ କିମ୍ବା ଚକ୍ଷୁକୁ ବନ୍ଦ କରିବା ନିମନ୍ତେ। ଅନେକ ନିଜକୁ ଅତି ଧାର୍ମିକ ବା ସାଧୁ ଅନୁଭବ କରିବା ନିମନ୍ତେ ସ୍ତବ୍ଧ ହୋଇ ବସି ରହିଥାନ୍ତି। କିନ୍ତୁ ପ୍ରିୟ ବନ୍ଧୁ, କେବଳ ଈଶ୍ୱରଙ୍କ ବାକ୍ୟ ହିଁ ଆପଣଙ୍କୁ ଶକ୍ତିଯୁକ୍ତ କରିବ। ଆପଣ ଯେତେବେଳେ ଦୁର୍ବଳ ସେତେବେଳେ ଆପଣ ଶାରୀରିକ ଖାଦ୍ୟ ଆବଶ୍ୟକ କରନ୍ତି, ସେହିପରି ଈଶ୍ୱରଙ୍କ ବାକ୍ୟ ହେଉଛି ଆପଣଙ୍କର ଆତ୍ମିକ ଆହାର। ଆତ୍ମିକ ଜୀବନରେ ବୃଦ୍ଧି ପାଇବାକୁ ହେଲେ ଏକମାତ୍ର ଉପାୟ ହେଉଛି ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନରେ ସମୟ ଦେବା। ଏହା ହେଉଛି ବାକ୍ୟ ଯାହାକି ଖ୍ରୀଷ୍ଟଙ୍କୁ ପ୍ରକାଶ କରେ। ମୁଁ ବିଶ୍ୱାସ କରେ ଈଶ୍ୱରଙ୍କ ବାକ୍ୟର ପ୍ରତ୍ୟେକ ପୃଷ୍ଠାରେ ସେ ଅଛନ୍ତି, ଯଦି ତାହାଙ୍କୁ ଦେଖିବା ନିମନ୍ତେ ଆମମାନଙ୍କର ଚକ୍ଷୁ ଅଛି। ଆମେ ତାହାଙ୍କୁ ଦେଖିବା ଆବଶ୍ୟକ। ଆମେ ଆମ ଜୀବନରେ ଖ୍ରୀଷ୍ଟଙ୍କର ବାସ୍ତବତାକୁ ପ୍ରାପ୍ତ ହେବା ଆବଶ୍ୟକ। ଏହା ସମ୍ଭବ ଯୋଗ୍ୟ ହୋଇଅଛି ଯେପରିକି ଆମେ ଖୋଲାଖୋଲି ଭାବେ ପ୍ରଭୁଙ୍କର ମହିମାକୁ ଦେଖିବାକୁ ପାରୁ। ମୁଁ ଭାବେ ଗୋଟିଏ ବିଷୟ ଯାହାକି ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ଲଜ୍ଜିତ ହେବାର କାରଣ ହେବ ତାହା ହେଉଛି ଈଶ୍ୱରଙ୍କ ବାକ୍ୟ ବିଷୟରେ ଅଜ୍ଞତା, ଯେତେବେଳେ ସେମାନେ ତାହାଙ୍କ ଉପସ୍ଥିତି ମଧ୍ୟରେ ଠିଆ ହେବେ। ମୋର ମତରେ ସେ ଆମମାନଙ୍କ ମଧ୍ୟରୁ ଅନେକଙ୍କୁ କହିବେ, ଈଶ୍ୱରଙ୍କ ବାକ୍ୟ ମଧ୍ୟରେ ତୁମମାନେ ଯେଉଁସବୁ ବିଷୟ ଜାଣିବା ନିମନ୍ତେ ଆବଶ୍ୟକ କଲ ସେହିସବୁ ମୁଁ ତୁମମାନଙ୍କୁ ଦେଲି, ତୁମେମାନେ ମୋର ବାକ୍ୟ ଶୁଣିଲ ନାହିଁ, ତୁମେମାନେ ମୋ ପ୍ରତି କର୍ଣ୍ଣ ଦେଲ ନାହିଁ। ଆମେମାନେ କହୁ ଯେ ଆମମାନଙ୍କ ସନ୍ତାନମାନଙ୍କର ଏକ ସମସ୍ୟା ହେଉଛି ସେମାନେ ପିତାମାତାଙ୍କର କଥା ଶୁଣନ୍ତି ନାହିଁ। ସେହିପରି ଈଶ୍ୱରଙ୍କ ସନ୍ତାନମାନଙ୍କର ସମସ୍ୟା ହେଉଛି ଯେ ସେମାନେ ସେମାନଙ୍କର ସ୍ୱର୍ଗସ୍ଥ ପିତାଙ୍କର କଥା ଶୁଣନ୍ତି ନାହିଁ। ଖ୍ରୀଷ୍ଟଙ୍କର ଅନୁଧ୍ୟାନ କରିବା ତାହା ହେଉଛି ଶକ୍ତିର ପବିତ୍ର ସ୍ଥାନ। ଆମମାନଙ୍କ ମଧ୍ୟରୁ ଆଜି ଅଧିକାଂଶ ଏହି ଜଗତର ସମସ୍ତ କଳୁଷତା ମଧ୍ୟରୁ ଦୂରରେ ରହି ଈଶ୍ୱରଙ୍କ ବାକ୍ୟ ସହିତ ଚାଲିବା ନିମନ୍ତେ ଚେଷ୍ଟା କରୁ, ଯେଉଁଠାରେ ଆମେ ତାହାଙ୍କୁ ଧ୍ୟାନ କରିପାରିବା, ତାହାଙ୍କର ଉପାସନା କରିପାରିବା ଓ ତାହାଙ୍କର ପ୍ରଶଂସା କରିପାରିବା। ପ୍ରିୟ ବନ୍ଧୁ, ଆଜି ଆମେ କେତେ ସମୟ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନରେ କ୍ଷେପଣ କରୁଅଛୁ? ଆଜି ଆମେ କେତେ ସମୟ ଖ୍ରୀଷ୍ଟଙ୍କ ସହିତ ଅତିବାହିତ କରୁଅଛୁ? କିନ୍ତୁ ଆମେ ଯଦି ଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନ ସମୟରେ ତାହାଙ୍କ ସମ୍ମୁଖରେ ସାହସର ସହିତ ଓ ଗୌରବର ସହିତ ଛିଡ଼ା ହେବା ପାଇଁ ଚାହୁଁ ଓ ତାହାଙ୍କ ଦ୍ୱାରା ଗୃହୀତ ହେବାକୁ ଚାହୁଁ, ତାହେଲେ ଆମକୁ ତାହାଙ୍କର ହୋଇ ରହିବାକୁ ହେବ ଓ ତାହାଙ୍କ ଶକ୍ତିରେ ପରିପୂର୍ଣ୍ଣ ହୋଇ ଏହି ଅନ୍ଧକାର ତଥା କଳୁଷିତ ଜଗତରେ ଏକ ବିଜୟୀ ଜୀବନ ଯାପନ କରିବାକୁ ହେବ। ଚାରିପର୍ବର ନଅ ପଦରେ ଲେଖା ଅଛି, ତୁମ୍ଭେମାନେ ଯେ ସମସ୍ତ ବିଷୟ ମୋଠାରୁ ଶିଖିଅଛ, ପାଇଅଛ, ଶୁଣିଅଛ ଓ ମୋଠାରେ ଦେଖିଅଛ, ସେହିସବୁ କର, ସେଥିରେ ଶାନ୍ତିଦାତା ଈଶ୍ୱର ତୁମମାନଙ୍କର ସହବର୍ତ୍ତୀ ହେବେ। ଅନ୍ୟ ଅର୍ଥରେ କହିବାକୁ ଗଲେ ପାଉଲ କହନ୍ତି, ମୁଁ ଯାହା କରେ ତୁମେମାନେ ସେହିପରି କର। ପାଉଲ ଯେପରି କହନ୍ତି, ଯଦି ଆପଣ ଓ ମୁଁ ଆମେ ସେହିପରି କହିବା ତାହେଲେ ଏହା ଅତି ଅସୁନ୍ଦର ହେବ। ମାତ୍ର ପାଉଲ ଏପରି ଏକ ଆଦର୍ଶ ଜୀବନ ଅନ୍ୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିକଟରେ ରକ୍ଷା କରିଥିଲେ, ଯଦ୍ୱାରା ସେ ଅତି ଦୃଢ଼ତାର ସହିତ କହନ୍ତି, ତୁମେମାନେ ଯେ ସମସ୍ତ ବିଷୟ ମୋଠାରୁ ଶିଖିଅଛ, ପାଇଅଛ, ଶୁଣିଅଛ ଓ ମୋଠାରେ ଦେଖିଅଛ, ସେହିସବୁ କର। ପାଉଲ କେବଳ ଖ୍ରୀଷ୍ଟଙ୍କ ବିଷୟରେ ପ୍ରଚାର କରୁନଥିଲେ, କି ଶିକ୍ଷା ଦେଉନଥିଲେ, କି ଉପଦେଶ ଦେଉନଥିଲେ, କି ପରାମର୍ଶ ଦେଉନଥିଲେ, ମାତ୍ର ସେ ସେହି ଖ୍ରୀଷ୍ଟୀୟ ଜୀବନ ନିଜର ବ୍ୟବହାରିକ ଜୀବନ ଦ୍ୱାରା କାର୍ଯ୍ୟରେ ପ୍ରତିଫଳିତ କରାଇଥିଲେ। ତାଙ୍କର ପ୍ରଚାର ଓ ତାଙ୍କର କାର୍ଯ୍ୟ ଏକରକମର ଥିଲା। ପାଉଲ ସେହି ଶକ୍ତିର ସୁରକ୍ଷା ମଧ୍ୟରେ ବାସ କରିଥିଲେ, କାରଣ ସେ ଖ୍ରୀଷ୍ଟଙ୍କୁ ନିଜ ଜୀବନରେ ମୁଖ୍ୟ ସ୍ଥାନ ଦେଇଥିଲେ ଓ ତାହାଙ୍କ ଜୀବନର କେନ୍ଦ୍ରବିନ୍ଦୁରେ ଖ୍ରୀଷ୍ଟ ଥିଲେ। ଚାରିପର୍ବର ଦଶ ପଦରେ ଲେଖା ଅଛି, ଏବେ ଅବଶେଷରେ ମୋ ନିମନ୍ତେ ତୁମମାନଙ୍କର ଚିନ୍ତା ଯେ ପ୍ରକାଶ ହୋଇପାରିଲା, ଏଥିପାଇଁ ମୁଁ ପ୍ରଭୁଙ୍କଠାରେ ମହାନନ୍ଦ କରୁଅଛି। ପ୍ରକୃତିରେ ମୋ ବିଷୟରେ ତୁମମାନଙ୍କର ଚିନ୍ତା ଥିଲା, କିନ୍ତୁ ସୁଯୋଗ ନଥିଲା। ଆରମ୍ଭରୁ ମୁଁ ଆପଣଙ୍କୁ କହିଛି ଯେ ଫିଲିପିୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ପ୍ରତି ପାଉଲଙ୍କର ଏହି ପତ୍ରଟି ଏକ ଧନ୍ୟବାଦ ସୂଚକ ପତ୍ର। ମାତ୍ର ସେ ସେମାନଙ୍କୁ ଧନ୍ୟବାଦ ଜଣାଇବା ପୂର୍ବରୁ ସେମାନଙ୍କୁ ଖ୍ରୀଷ୍ଟୀୟ ଅନୁଭୂତି ସମ୍ପର୍କରେ ଅବଗତ କରାଇ ଦେଇଥିଲେ। ବର୍ତ୍ତମାନ ସେ ସେମାନଙ୍କର ଦାନ ତଥା ସାହାଯ୍ୟ ନିମନ୍ତେ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରୁଅଛନ୍ତି। ଦୁଇ ବର୍ଷ ପର୍ଯ୍ୟନ୍ତ ଫିଲିପିୟ ବିଶ୍ୱାସୀ ମଣ୍ଡଳୀ ପାଉଲଙ୍କ ସହିତ ଯୋଗାଯୋଗ ରକ୍ଷା କରିପାରିନଥିଲେ। ପାଉଲ ଜେରୁସାଲମରେ ବନ୍ଦୀ ହେବା ପରେ ସେ କେଉଁଠାରେ ଥିଲେ ତାହା ସେମାନେ ଜାଣିପାରିନଥିଲେ ଓ ଏହାପରେ ସେ ଦୁଇ ବର୍ଷ ଧରି କାରାଗାରରେ ରହିଲେ। ମାତ୍ର ଏହାପରେ ଯେତେବେଳେ ସେମାନେ ତାହାଙ୍କ ବିଷୟରେ ଶୁଣିବାକୁ ପାରିଲେ, ସେତେବେଳେ ସେ ରୋମ୍ରେ ଥିବା ଏକ କାରାଗାର ମଧ୍ୟକୁ ନିଆଯାଇସାରିଥିଲେ। ସେହି ସମସ୍ତ ବର୍ଷରେ ସେମାନେ ତାହାଙ୍କ ସହିତ ଯୋଗାଯୋଗ ରକ୍ଷା କରିପାରିନଥିବାରୁ ଓ ତାହାଙ୍କୁ ସାହାଯ୍ୟ କରିପାରିନଥିବାରୁ ତାହାଙ୍କୁ କ୍ଷମା ମାଗିଥିଲେ। ମାତ୍ର ଏଠାରେ ସେ ଅତି ଦୟା ବହି ସେମାନଙ୍କୁ କ୍ଷମା ଦେଉଛନ୍ତି। ସେ କହନ୍ତି, ଏବେ ଅବଶେଷରେ ମୋ ନିମନ୍ତେ ତୁମମାନଙ୍କର ଚିନ୍ତା ଯେ ପ୍ରକାଶ ହୋଇପାରିଲା, ଏଥିପାଇଁ ମୁଁ ପ୍ରଭୁଙ୍କଠାରେ ମହାନନ୍ଦ କରୁଅଛି। ପ୍ରକୃତରେ ମୋ ବିଷୟରେ ତୁମମାନଙ୍କର ଚିନ୍ତା ଥିଲା, କିନ୍ତୁ ସୁଯୋଗ ନଥିଲା। ଅନ୍ୟ ଅର୍ଥରେ କହିବାକୁ ଗଲେ, ତୁମ୍ଭେମାନେ ମୋ ସହିତ ଯୋଗାଯୋଗ ରକ୍ଷା କରିପାରିନଥିଲ, ତେଣୁକରି ତୁମ୍ଭେମାନେ ମୋ ପ୍ରତି ସାହାଯ୍ୟର ହସ୍ତ ବଢ଼ାଇବା ନିମନ୍ତେ ସୁଯୋଗ ପାଇପାରିନଥିଲ। ବାସ୍ତବରେ ଏଥିରୁ ପ୍ରେରିତ ପାଉଲଙ୍କର ହୃଦୟର ଭାବ ଜଣାଯାଏ। ସେ ସେମାନଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ ଓ ସେମାନଙ୍କୁ ପ୍ରେମ କରୁଥିଲେ। ଏଗାର ପଦରେ ଲେଖା ଅଛି, ଅଭାବ ହେତୁ ମୁଁ ଯେ ଏହା କହୁଅଛି ତାହା ନୁହେଁ, କାରଣ ମୁଁ ଯେକୌଣସି ଅବସ୍ଥାରେ ଥାଏ ସେଥିରେ ସନ୍ତୁଷ୍ଟ ରହିବାକୁ ଶିକ୍ଷା କରିଅଛି। ପାଉଲଙ୍କର ପ୍ରେମ ସେମାନଙ୍କ ପ୍ରତି ଏକ ନିଃସ୍ୱାର୍ଥପରତାର ପ୍ରେମ ଥିଲା। ସେ ସେମାନଙ୍କଠାରୁ କେବେ ହେଲେ ସାହାଯ୍ୟ ମାଗିନଥିଲେ କି ସାହାଯ୍ୟ ନିମନ୍ତେ ନିବେଦନ କରିନଥିଲେ। ସେ ପ୍ରତ୍ୟେକ ଅବସ୍ଥାରେ ସନ୍ତୁଷ୍ଟ ରହିବାକୁ ଶିକ୍ଷା କରିଥିଲେ। ସେ କାରାଗାରରେ ହେଉ ବା କାରାଗାରର ବାହାରେ ହେଉ, ସେ ବିଷୟରେ କିଛି ଚିନ୍ତା କରୁନଥିଲେ। ମାତ୍ର ସେ ସବୁ ପରିସ୍ଥିତିରେ ସନ୍ତୁଷ୍ଟ ରହି ଈଶ୍ୱରଙ୍କର ଧନ୍ୟବାଦ କରୁଥିଲେ। ଅନେକ ସମୟରେ ଯେତେବେଳେ ଆମର ସବୁକିଛି ଠିକ୍ରେ ଚାଲେ ଓ ଆମେ ଠିକ୍ ଭାବରେ ରହିଥାଉ, ସେତେବେଳେ ଆମେ ସନ୍ତୁଷ୍ଟ ରହି ପ୍ରଭୁଙ୍କର ଧନ୍ୟବାଦ କରିଥାଉ। କିନ୍ତୁ ଯେତେବେଳେ ଆମ ପ୍ରତି କୌଣସି ପ୍ରକାର ସମସ୍ୟା ବା ଦୁଃଖ ଆସେ, ସେତେବେଳେ ଆମମାନଙ୍କ ମନରେ ଖ୍ରୀଷ୍ଟଙ୍କ ପ୍ରତି ଅସନ୍ତୋଷର ଭାବ ଦେଖାଦେଇଥାଏ। କିନ୍ତୁ ଖ୍ରୀଷ୍ଟ ବିଶ୍ୱାସୀ ପ୍ରତ୍ୟେକ ପରିସ୍ଥିତିରେ ସନ୍ତୁଷ୍ଟ ରହି ଈଶ୍ୱରଙ୍କର ଧନ୍ୟବାଦ କରିବା ଉଚିତ ଓ ତାହାଙ୍କଠାରେ ଆନନ୍ଦ କରିବା ଉଚିତ। ତା ନହେଲେ ସେ ଶକ୍ତି ଓ ସଫଳତାର ସହିତ ଆଗେଇ ପାରିବ ନାହିଁ, ସେ ବିଶ୍ୱାସରେ ଦୁର୍ବଳ ହୋଇଯିବ। କିନ୍ତୁ ବିଶ୍ୱାସରେ ଶକ୍ତିଯୁକ୍ତ ହେବାକୁ ହେଲେ ଆମକୁ ପ୍ରତ୍ୟେକ ପରିସ୍ଥିତିରେ ସନ୍ତୁଷ୍ଟ ରହି ପ୍ରଭୁଙ୍କର ଧନ୍ୟବାଦ କରିବାକୁ ଅଛି। ଚାରିପର୍ବର ବାରପଦରେ ଲେଖା ଅଛି, ଦୀନତା ଭୋଗ କରି ଜାଣେ ଓ ପ୍ରଚୁରତା ମଧ୍ୟ ଭୋଗ କରି ଜାଣେ, ସର୍ବବିଧ ଅବସ୍ଥାରେ ଓ ସର୍ବବିଷୟରେ ପରିତୃପ୍ତ ହେବାରେ ବା କ୍ଷୁଧିତ ରହିବାରେ, ପ୍ରଚୁରତା ଭୋଗ କରିବାରେ କିମ୍ବା ଅଭାବଗ୍ରସ୍ତ ହେବାରେ ମୁଁ ସୁଶିକ୍ଷିତ ହୋଇଛି। ପାଉଲ କହନ୍ତି, ଯଦିଓ ମୁଁ ତୁମମାନଙ୍କର ସହାନୁଭୂତିକୁ ପସନ୍ଦ କରେ, ମାତ୍ର ମୁଁ ଆର୍ଥିକ ଅଭାବରେ କିପରି ଜୀବନଯାପନ କରିବାକୁ ହୁଏ ତାହା ଜାଣେ ଓ ଆର୍ଥିକ ସ୍ୱଚ୍ଛଳତା ତଥା ପ୍ରାଚୁର୍ଯ୍ୟତା ମଧ୍ୟରେ ମଧ୍ୟ କିପରି ଜୀବନଯାପନ କରିବାକୁ ହୁଏ ତାହା ଜାଣେ। ମୁଁ ଏହି ଉଭୟ ଅନୁଭୂତି ମଧ୍ୟ ଦେଇ ଆସିଅଛି। ସମୟ ଥିଲା ଯେତେବେଳେ ପାଉଲଙ୍କ ନିକଟରେ କିଛି ନଥିଲା, ମାତ୍ର ତଥାପି ସେ ସନ୍ତୁଷ୍ଟ ରହିଥିଲେ। ସମୟ ଥିଲା ଯେତେବେଳେ କି ଈଶ୍ୱର ତାହାଙ୍କୁ ପ୍ରାଚୁର୍ଯ୍ୟତା ମଧ୍ୟରେ ରଖିଥିଲେ ଓ ସେ ଜାଣିଥିଲେ କିପରି ଏହାକୁ ବ୍ୟବହାର କରିବାକୁ ହୁଏ। ସେ ସବୁ ପ୍ରକାର ପରିସ୍ଥିତିକୁ ମୁକାବିଲା କରିବା ନିମନ୍ତେ ପ୍ରସ୍ତୁତ ଥିଲେ, କାରଣ ତାହାଙ୍କର ଗୋଟିଏ ଲକ୍ଷ୍ୟ ଥିଲା ଯେପରି ସେ ଖ୍ରୀଷ୍ଟଙ୍କୁ ଲାଭ କରିପାରନ୍ତି। ପ୍ରିୟ ବନ୍ଧୁ, ଖ୍ରୀଷ୍ଟ ବିଶ୍ୱାସର ଲକ୍ଷ୍ୟ ତାହା ହିଁ ହେବା ଉଚିତ। ସେ ପ୍ରତ୍ୟେକ ପରିସ୍ଥିତିର ମୁକାବିଲା କରିବା ନିମନ୍ତେ ପ୍ରସ୍ତୁତ ରହିବା ଉଚିତ ଓ ଖ୍ରୀଷ୍ଟଙ୍କୁ ଲାଭ କରିବାର ଲକ୍ଷ୍ୟ ରଖିବା ଉଚିତ। ତେଣୁ ଆସୁ, ଜୀବନର ପ୍ରତ୍ୟେକ ପରିସ୍ଥିତିରେ ଆମମାନେ ଯେପରି ଖ୍ରୀଷ୍ଟଙ୍କ ସହିତ ରହିପାରିବା, ଖ୍ରୀଷ୍ଟଙ୍କୁ ଲାଭ କରିପାରିବା, ଖ୍ରୀଷ୍ଟଙ୍କର ସନ୍ତୋଷଜନକ ଆଚରଣ କରିପାରିବା ଏବଂ ସବୁ ଅବସ୍ଥାରେ ସନ୍ତୁଷ୍ଟ ରହି ଈଶ୍ୱରଙ୍କର ଧନ୍ୟବାଦ କରିପାରିବା, ତାହେଲେ ଆମମାନେ ନିଶ୍ଚିତ ଭାବରେ ଆତ୍ମିକ ଜୀବନରେ ଶକ୍ତିଯୁକ୍ତ ହୋଇ ବିଶ୍ୱାସରେ ଆଗେଇ ପାରିବା ଏବଂ ସବୁ ଅବସ୍ଥାରେ ସନ୍ତୁଷ୍ଟ ରହି ପ୍ରଭୁଙ୍କ ସହିତ ଆନନ୍ଦ କରିପାରିବା। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
শ্রোতা আপন ঈশ্বর বাক্য শুণবা নিমন্তে সময় দিয়ে আমি ধন্যবাদী। আপনার যদি প্রভু যীশুঙ্কর বাক্য বিষয়ে ও তাহাঙ্কর প্রেম বিষয়ে অধিক জাঁয়া চাহিদি, যাকি আপনার পাপর উদ্ধার পাইব নিমন্তে পথ দেখাইব, তাহলে আমসহিত পত্র মাধ্যমে অথবা টেলিফোন যোগে যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকানাটি আউথরে শুনন্তু, পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল অ্যাড্রেসটি লিখে রাখন্তু, ODRTTB@radio882.com। তেবে আজি পাই এইঠারে রখুছু। প্রভু যীশু আপনকো আশীর্বাদ করন্তু। নমস্কার।